ଆକାଶବାଣୀ ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ଦେଶରେ ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ମତଦାନ ଶେଷ। ଅପରାହ୍ନ 5ଟା ସୁଦ୍ଧା 57.38% ମତଦାନ ସୂଚନା। ଦେଶରେ ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋରସୋର। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଓ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ନିର୍ବାଚନ ର୍ୟାଲି ଏବଂ ରୋଡ୍ ଶୋ କରିଛନ୍ତି। ଇରାନ୍ ରାଷ୍ଟ୍ରପତିଙ୍କ ପରଲୋକରେ ଦିନିକିଆ ରାଷ୍ଟ୍ରୀୟ ଶୋକ ଘୋଷଣା କଲେ ଭାରତ ସରକାର। ଆସନ୍ତାକାଲି ଅର୍ଦ୍ଧନମିତ ରହିବ ଜାତୀୟ ପତାକା। ଏବଂ ଛତିଶଗଡ଼ କବୀରଧାମ ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ 15 ଜଣଙ୍କ ମୃତ୍ୟୁ, ରାଷ୍ଟ୍ରପତି ଉପରାଷ୍ଟ୍ରପତିଙ୍କ ଶୋକ ପ୍ରକାଶ। ଦେଶରେ ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ମତଦାନ ଶେଷ ହୋଇଛି। ଅପରାହ୍ନ 5ଟା ସୁଦ୍ଧା ପ୍ରାୟ 57.38% ମତଦାନ ହୋଇଥିବା ସୂଚନା ମିଳିଛି। ଏହି ପର୍ଯ୍ୟାୟରେ 6ଟି ରାଜ୍ୟ ଓ 2ଟି କେନ୍ଦ୍ରଶାସିତ ଅଞ୍ଚଳର 49ଟି ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗ୍ରହଣ ହୋଇଛି। ଉତ୍ତରପ୍ରଦେଶର 14ଟି, ମହାରାଷ୍ଟ୍ରର 13ଟି, ପଶ୍ଚିମବଙ୍ଗର 7ଟି, ଓଡ଼ିଶା ଓ ବିହାରର 5ଟି ଲେଖାଏଁ, ଝାଡ଼ଖଣ୍ଡର 3ଟି, ଜାମ୍ମୁ କାଶ୍ମୀର ଓ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳର 1ଟି ଲେଖାଏଁ ଆସନରେ ମତଗ୍ରହଣ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଓଡ଼ିଶାର 35ଟି ଲୋକସଭା ଆସନ ପାଇଁ ମତଗ୍ରହଣ ହୋଇଛି। ଝାଡ଼ଖଣ୍ଡର ଗଣ୍ଡେ ଆସନ ଏବଂ ଉତ୍ତରପ୍ରଦେଶର ଲକ୍ଷ୍ନୌ ପୂର୍ବ ନିର୍ବାଚନ ମଣ୍ଡଳୀ ପାଇଁ ମଧ୍ୟ ବିଧାନସଭା ଉପନିର୍ବାଚନ ଅନୁଷ୍ଠିତ ହୋଇଛି। ଏହି ପର୍ଯ୍ୟାୟରେ 695 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ବନ୍ଦ ହୋଇଛି। ଆଜି ଯେଉଁ ପ୍ରମୁଖ ପ୍ରାର୍ଥୀମାନଙ୍କ ଭାଗ୍ୟ ଇଭିଏମ୍ରେ ବନ୍ଦ ହୋଇଛି, ସେମାନଙ୍କ ମଧ୍ୟରେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ପୀୟୁଷ ଗୋୟଲ ଏବଂ ସ୍କୃତି ଇରାନୀ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ କେଏଲ୍ ଶର୍ମା, ନ୍ୟାସନାଲ୍ କନ୍ଫରେନ୍ସର ଉମର ଅବଦୁଲ୍ଲା ଏବଂ ଏଲ୍ଜେପିର ଚିରାଗ ପାଶ୍ୱାନ ରହିଛନ୍ତି। ଶାନ୍ତିପୂର୍ଣ୍ଣ ଓ ସ୍ୱଚ୍ଛ ମତଦାନ ପାଇଁ ନିର୍ବାଚନ ଆୟୋଗ ସମସ୍ତ ପ୍ରସ୍ତୁତି କରିଛନ୍ତି। 94,732 ମତଦାନ କେନ୍ଦ୍ରରେ 9,47,000ରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ମତଦାନ କେନ୍ଦ୍ରରେ ପାଣି, ସେଡ୍, ର୍ୟାମ୍ପ, ସ୍ୱେଚ୍ଛାସେବୀ ଓ ହ୍ୱିଲ୍ ଚେୟାର ଭଳି ସୁବିଧା ଉପଲବ୍ଧ କରାଯାଇଛି। ଆଜି ଓଡ଼ିଶାର 5ଟି ସଂସଦୀୟ ଆସନ ଓ 35ଟି ବିଧାନସଭା ଆସନ ପାଇଁ ଶାନ୍ତିଶୃଙ୍ଖଳାର ସହ ମତଦାନ ସମ୍ପନ୍ନ ହୋଇଛି। ସର୍ବଶେଷ ସୂଚନା ଅନୁଯାୟୀ ଓଡ଼ିଶାର 60.72% ମତଦାନ ହୋଇଛି। ଦେଶରେ ଅନୁଷ୍ଠିତ ହେବାକୁ ଥିବା 2ଟି ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି। ବିଭିନ୍ନ ଦଳର ବରିଷ୍ଠ ରାଜନୈତିକ ନେତାମାନେ ସମର୍ଥନ ହାସଲ କରିବା ପାଇଁ ବିଭିନ୍ନ ରାଜ୍ୟରେ ବୁଲି ସାଧାରଣ ସଭା ଓ ରୋଡ୍ ଶୋ ମାନ କରୁଛନ୍ତି। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ପଶ୍ଚିମବଙ୍ଗର ଝାରଗ୍ରାମରେ ଏକ ର୍ୟାଲିରେ ଯୋଗ ଦେଇଥିଲେ। ଲୋକସଭା ନିର୍ବାଚନରେ ପରାଜୟ ଅନୁଭବ କରିବା ପରେ ଟିଏମ୍ସିର ନିରାଶା ଚରମ ସୀମାରେ ପହଞ୍ଚିଛି ବୋଲି ସେ ଏକ ସାଧାରଣ ସଭାରେ କହିଥିଲେ। ଏହା ପୂର୍ବରୁ ଆଜି ଶ୍ରୀ ମୋଦି ଓଡ଼ିଶାର ଅନୁଗୁଳ ଓ କଟକରେ 2ଟି ଜନସଭାକୁ ସମ୍ବୋଧିତ କରିଥିଲେ। ରାଜ୍ୟରେ କ୍ଷମତାକୁ ଆସିଲେ ଧାନ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା 2200 ଟଙ୍କାରୁ 3100 ଟଙ୍କାକୁ ବୃଦ୍ଧି କରାଯିବ ବୋଲି ସେ ପ୍ରତିଶ୍ରତି ଦେଇଥିଲେ। ଶ୍ରୀ ମୋଦି କହିଥିଲେ ଓଡ଼ିଶା ପ୍ରାକୃତିକ ସମ୍ପଦରେ ସମୃଦ୍ଧ ହୋଇଥିଲେ ମଧ୍ୟ ରାଜ୍ୟବାସୀ ଦାରିଦ୍ର୍ୟରେ ବୁଡ଼ି ରହିଛନ୍ତି। ବିଜୁ ଜନତା ଦଳ ଶାସନରେ ଓଡ଼ିଶାର ଖଣିଜ ପଦାର୍ଥ ଓ ସଂସ୍କୃତି ସୁରକ୍ଷିତ ନୁହେଁ ବୋଲି ସେ ଅଭିଯୋଗ କରିଥିଲେ। ନବୀନ ପଟ୍ଟନାୟକ ସରକାରଙ୍କ 24 ବର୍ଷର ଶାସନ କାଳରେ କୃଷକ ଓ ଯୁବବର୍ଗଙ୍କ କଲ୍ୟାଣ ପାଇଁ ପଦକ୍ଷେପ ନେଉନଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ସମାଲୋଚନା କରିଥିଲେ। ଓଡ଼ିଶାରେ ସରକାର ପରିବର୍ତ୍ତନ ପାଇଁ ଆଗେଇ ଆସିବାକୁ ସେ ଭୋଟରମାନଙ୍କୁ ନିବେଦନ କରିଥିଲେ। ତାଙ୍କ ଦଳ ସରକାରକୁ ଆସିଲେ ରାଜ୍ୟକୁ ସମୃଦ୍ଧି ପଥରେ ଆଗେଇ ନେବ। ଶ୍ରୀ ମୋଦି ଆଜି ସକାଳେ ପୁରୀ ସହରରେ 2 କିଲୋମିଟର ଲମ୍ବା ରୋଡ୍ ଶୋ କରିଥିଲେ। ଅନ୍ୟପକ୍ଷରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରଠାରେ ଆଜି ସନ୍ଧ୍ୟାରେ ଏକ ମେଗା ରୋଡ୍ ଶୋ ଓ ଏକାଧିକ ସାଧାରଣ ସଭାମାନ କରୁଛନ୍ତି। ବିଜେପିର ବରିଷ୍ଠ ନେତା ଅମିତ ଶାହା ଆଜି ହରିୟାଣାର କର୍ଣ୍ଣାଲ ଏବଂ ହିସାରରେ ର୍ୟାଲି କରିଛନ୍ତି। କୃଷି କ୍ଷେତ୍ରରେ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବା ପାଇଁ ନରେନ୍ଦ୍ର ମୋଦି ସରକାର ରଣନୀତିକ ପଦକ୍ଷେପ ନେଇଛନ୍ତି ବୋଲି ସେ କହିଛନ୍ତି। ଶ୍ରୀ ଶାହା କହିଛନ୍ତି କଂଗ୍ରେସ ସରକାର ସମୟରେ କୃଷକ ବଜେଟ୍ 22,000 କୋଟି ଟଙ୍କା ଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ଶାସନ ସମୟରେ ଗତ 10 ବର୍ଷ ମଧ୍ୟରେ ଏହାକୁ 1,25,000 କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଉତ୍ତରପ୍ରଦେଶ ବରିଷ୍ଠ ନେତା ବିଜେପି ନେତା ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଚଣ୍ଡୀଗଡ଼ରେ ଏକ ର୍ୟାଲିକୁ ସମ୍ବୋଧିତ କରିଛନ୍ତି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଉତ୍ତରପ୍ରଦେଶର ଡମାରିଆଗଞ୍ଜ ଓ ସନ୍ଥ କବୀର ନଗରରେ ଜନସଭାକୁ ସମ୍ବୋଧିତ କରି କହିଛନ୍ତି, ଇଣ୍ଡିମେଣ୍ଟ କ୍ଷମତାକୁ ଆସିଲେ ଯୁବକମାନଙ୍କୁ 30 ଲକ୍ଷ ନିଯୁକ୍ତି ପ୍ରଦାନ କରିବା ସହ ଅଗ୍ନିବୀର ଯୋଜନାକୁ ବନ୍ଦ କରିବ। ଇରାନ୍ର ରାଷ୍ଟ୍ରପତି ଡକ୍ଟର ସୟଦ ଇବ୍ରାହିମ୍ ରାଇଚି ଏବଂ ବୈଦେଶିକ ମନ୍ତ୍ରୀ ହୁସେନ ଅମିର ଅଦୋଲାଲିଙ୍କ ମୃତ୍ୟୁରେ ଭାରତ ଦିନିକିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛି। ଆସନ୍ତାକାଲି ଜାତୀୟ ପତାକା ଅର୍ଦ୍ଧନମିତ ରହିବ। ଏହା ବ୍ୟତୀତ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ। ଗତକାଲି ଇରାନ୍ର ରାଷ୍ଟ୍ରପତିଙ୍କର ହେଲିକପ୍ଟର ଦୁର୍ଘଟଣାରେ ପରଲୋକ ଘଟିଥିଲା। ଅନ୍ୟପକ୍ଷରେ ସେଠାକାର ସର୍ବୋଚ୍ଚ ନ୍ୟାୟାଳୟ ଉପରାଷ୍ଟ୍ରପତି ମହମ୍ମଦ ମଖବରଙ୍କୁ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ନିଯୁକ୍ତ କରିଛନ୍ତି। ଦେଶର ସର୍ବୋଚ୍ଚ ନ୍ୟାୟାଳୟ 2021ରୁ ରାଷ୍ଟ୍ରପତି ପଦରେ ଥିବା ଶ୍ରୀ ରାଇସିଙ୍କ ମୃତ୍ୟୁ ପାଇଁ 5 ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଇରାନ୍ରେ ଆସନ୍ତା 50 ଦିନ ମଧ୍ୟରେ ନିର୍ବାଚନ ହେବ ବୋଲି ସୂଚନା ମିଳିଛି। ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଗୁଜରାତର ଆତଙ୍କବାଦୀ ନିରୋଧୀ ଦଳ ଏଟିଏସ୍ 4 ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ସମସ୍ତ ସନ୍ଦିଗ୍ଧ ଶ୍ରୀଲଙ୍କାର ବାସିନ୍ଦା ଏବଂ ଇସ୍ଲାମିକ୍ ଷ୍ଟେଟ୍ ସହ ଜଡ଼ିତ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହି ଅଭିଯୁକ୍ତମାନେ ଶ୍ରୀଲଙ୍କାରୁ ଚେନ୍ନାଇ ଦେଇ ଅହମ୍ମଦାବାଦ ଯାଇଥିଲେ। ସେମାନେ କେଉଁ ଉଦ୍ଦେଶ୍ୟରେ ଅହମ୍ମଦାବାଦ ଆସିଛନ୍ତି ତାହା ଜାଣିବା ପାଇଁ ଏଟିଏସ୍ ସେମାନଙ୍କୁ ପଚରାଉଚରା କରୁଛି। ଛତିଶଗଡ଼ କବୀରଧାମ ଜିଲ୍ଲାର କୁକ୍ଦୁର ଥାନା ଅଞ୍ଚଳର ବାହାପାଣି ଗାଁ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ 14 ଜଣ ମହିଳାଙ୍କ ସମେତ 15 ଜଣଙ୍କ ମୃତ୍ୟୁ ହୋଇଛି। ଏକ ଗାଡ଼ିରେ 25 ଜଣ ଲୋକ ଜଙ୍ଗଲରୁ କେନ୍ଦୁପତ୍ର ତୋଳି ଗ୍ରାମକୁ ଫେରୁଥିବା ବେଳେ ଗାଡ଼ି ଭାରସାମ୍ୟ ହରାଇ ଏକ ଖାଲ ଭିତରକୁ ଖସିପଡ଼ିଥିଲା। ଏହି ଘଟଣାରେ ଗୁରୁତର ଆହତ ହୋଇଥିବା 8 ଜଣଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ମର୍ମନ୍ତୁତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନଙ୍କ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାରବର୍ଗଙ୍କ ପାଇଁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଦୁଃଖ ପ୍ରକାଶ କରିଛନ୍ତି। ଉପରାଷ୍ଟ୍ରପତି ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଘଟଣାରେ ଆହତ ହୋଇଥିବା ଲୋକମାନଙ୍କୁ ସମସ୍ତ ପ୍ରକାର ଚିକିତ୍ସା ଏବଂ ସୁବିଧା ରାଜ୍ୟ ସରକାର ଯୋଗାଇ ଦେଉଛନ୍ତି ବୋଲି କହିଛନ୍ତି। ସିକ୍କିମ୍ ରାଜ୍ୟରେ ମୌସୁମୀ ବର୍ଷା ଯୋଗୁଁ ସୃଷ୍ଟି ହେଉଥିବା ଭୂସ୍କଳନ ବିପଦକୁ ଦୃଷ୍ଟିରେ ରଖି ଗ୍ୟାଙ୍ଗଟକ୍ ଜିଲ୍ଲାପାଳ ତଥା ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଅଧ୍ୟକ୍ଷ ତୁଷାର ଜି ନିଖରେ ବିପର୍ଯ୍ୟୟ ପରିଚାଳନା ଆଇନ 2005ର ଧାରା 30 ଲାଗୁ କରିଛନ୍ତି। 2024 ଜୁନ୍ ପହିଲାରୁ ସେପ୍ଟେମ୍ବର 30 ତାରିଖ ପର୍ଯ୍ୟନ୍ତ ସେ ଅଞ୍ଚଳରେ ହେଉଥିବା ସମସ୍ତ ଖନନ କାର୍ଯ୍ୟକୁ ବନ୍ଦ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସମ୍ଭାବ୍ୟ ବିପର୍ଯ୍ୟୟକୁ ହ୍ରାସ କରିବା ଏବଂ ବିପଦ ସଂକୁଳ ଅଞ୍ଚଳକୁ ସୁରକ୍ଷା ପ୍ରଦାନ କରିବାକୁ ଜିଲ୍ଲାପାଳ ଏହି ପଦକ୍ଷେପ ନେଇଛନ୍ତି। ଏହି ସମୟ ମଧ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରକ୍ଷଣାବେକ୍ଷଣ ଏବଂ ପୁନରୁଦ୍ଧାର କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇଛି। କର୍ଣ୍ଣାଟକରେ କଂଗ୍ରେସ ସରକାର ଆଜି ଶାସନର 1 ବର୍ଷ ପୂରଣ କରିଛି। ଏ ଅବସରରେ ବେଙ୍ଗାଲୁରୁରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା କହିଛନ୍ତି, ତାଙ୍କ ସରକାର ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରତି ପୂରଣ କରିଛନ୍ତି ଏବଂ 5ଟି ଗ୍ୟାରେଣ୍ଟି ଯୋଜନାରେ ମୋଟ 36,000 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। 1,02,00,000 ମହିଳା ପରିବାରର ମୁଖ୍ୟଙ୍କ ଜମାଖାତାକୁ ସିଧାସଳଖ ଅର୍ଥ ପ୍ରଦାନ କରାଯାଇଛି। ସେହିଭଳି ଗୃହଜ୍ୟୋତି ଯୋଜନାରେ 1,06,00,000 ଲୋକଙ୍କୁ ମାଗଣା ବିଜୁଳି ଯୋଗାଇ ଦିଆଯାଉଛି। ଗତ ଏପ୍ରିଲ୍ ଶେଷ ସୁଦ୍ଧା ଶକ୍ତି ଯୋଜନାରେ 4,857 କୋଟି ଟଙ୍କା ବ୍ୟୟରେ 21,33,00,000 ଅଧିକ ମହିଳାଙ୍କ ପାଇଁ ଯାତ୍ରା ସୁବିଧା କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟ ବିଜେପି ସଭାପତି ବିଓ ବିଜେନ୍ଦ୍ର ଓ ବିରୋଧୀ ଦଳ ନେତା ଆର୍ ଅଶୋକ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ସଫଳତା ଶୂନ ବୋଲି ଅଭିଯୋଗ କରିଛନ୍ତି। ଥାଇଲାଣ୍ଡର ବ୍ୟାଙ୍କକ୍ରେ ଚାଲିଥିବା ଏସିଆନ୍ ଆଥଲେଟିକ୍ ରିଲେ ଚାମ୍ପିୟନ୍ସିପ୍ 2024ରେ ଭାରତୀୟ ମିଶ୍ରିତ ଦଳ ଜାତୀୟ ରେକର୍ଡ ଭଙ୍ଗ କରିଛି। ମହମ୍ମଦ ଅଜମଲ, ଜ୍ୟୋତିକା ଶ୍ରୀ, ଅମୋଦ ଜାକବ ଓ ଶୁଭ ଭେଙ୍କଟେଶ୍ୱରଙ୍କୁ ନେଇ ଗଠିତ ଦଳ 4x400 meter ଇଭେଣ୍ଟରେ ସ୍ୱର୍ଣ୍ଣପଦକ ହାସଲ ଜିତିଛନ୍ତି। ଏହି ଇଭେଣ୍ଟରେ ଶ୍ରୀଲଙ୍କା ଓ ଭିଏତନାମ ରୌପ୍ୟ ଓ କାଂସ୍ୟ ପଦକ ଜିତିଛି। ପ୍ୟାରିସ୍ ଅଲମ୍ପିକ୍ ପାଇଁ ଉପଲବ୍ଧ 2 ସ୍ଥାନରୁ ଏହି ଦଳ ବର୍ତ୍ତମାନ ତାଲିକାରୁ ବାଦ୍ ପଡ଼ିଥିଲେ ମଧ୍ୟ ବିଶ୍ୱ ଆଥଲେଟିକ୍ସ ରୋଡ୍ ଟୁ ପ୍ୟାରିସ୍ ତାଲିକାରେ 21ତମ ସ୍ଥାନରେ ରହିଛି। ଦେଶରେ ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ମତଦାନ ଶେଷ। ଅପରାହ୍ନ 5 ସୁଦ୍ଧା 57.38% ମତଦାନ ସୂଚନା। ଦେଶରେ ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋରସୋର। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଓ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ନିର୍ବାଚନ ର୍ୟାଲି ଏବଂ ରୋଡ୍ ଶୋ କରିଛନ୍ତି। ଇରାନ ରାଷ୍ଟ୍ରପତିଙ୍କ ପରଲୋକରେ ଦିନିକିଆ ରାଷ୍ଟ୍ରୀୟ ଶୋକ ଘୋଷଣା କଲେ ଭାରତ ସରକାର ଏବଂ ଛତିଶଗଡ଼ କବୀରଧାମ ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ 15 ଜଣଙ୍କ ମୃତ୍ୟୁ। ସମ୍ବାଦ ଶେଷ ହେଲା।